ॐ नमो भगवते वासुदेवाय ஜெகநாத் பலசோதாரணாதா கிருஷ்ணச்சந்திர சிசி லட்சுமி சிங்கதேவ் ஸ்ரீ ஸ்ரீ சீதாராமன் பாதபத்மரிமணத்திருக்கி ஸ்ரீல குருதர்சி ஸ்ரீமந்த பக்திசுரந்த சுவாமி குரு மகாராஜங்க பாதபத்மரிமணத்திருக்கி ஈஸ்கன் பிரதிஷ்டா ஆச்சாரிய ஸ்ரீ ஸ்ரீமந்த ஸ்ரீ பக்தி வேதானந்த சுவாமி ஸ்ரீபோபாலு பாதபத்மரிமணத்திருக்கி சமஸ்த சாது வைஷ்ணவ வைஷ்ணவந்தமாத்திருந்தமர்ப்பணத்திருக்கி ஐயா ஸ்ரீமத் பாகவதம் தசம ஸ்கந்த திரீஷ் அத்தியாய ஸ்லோகா கதா ஆரம்பம் கரிவா குபிமானங்கர பகவான்கர அன்வேஷன் கருசந்தி பகவான் விரகரை கிபடி செமனை பாகடி நிபுளி வைச்சந்தி சிசு வர்ணா கருசுகதேவ கோஸ்வாமி தகு விஸ்தார பாவர் வர்ணா கருசந்தி ஆமக்கு சௌபாகியம் இல்லை சிசு விஷயத்தில் சிந்தா கரியாப்பை ஸ்மரண கரியாப்பை சிரவண கரியாப்பை ତେଣୁ ବିମାନର ଗୀତ ଯେଉଁ କଥା ଆମେ କହିଛେ ବିମାନ ଉଦ୍ଧବ କହିଛନ୍ତି ବିମାନ ପାଦ ପଦ୍ମଙ୍କୁ ସେ ସବୁବେଳେ ବନ୍ଦନା କରୁଛନ୍ତି ଯାହାଙ୍କର ମୁଖ ପଦ୍ମରୁ ଯେଉଁ ଭଗବାନ କଥା ତ୍ରିଭୁବନକୁ ପବିତ୍ର କରିଦେଉଛି ତେଣୁ ସେଇ ଗୋପୀମାନଙ୍କର କଥା ଆମେ ଶୁଣୁଛେ ଗୋପୀମାନେ ଯେଉଁ ସବୁ କହିଛନ୍ତି ଯେଉଁ ଯାହା ସବୁ କଥା କହିଛନ୍ତି ତାଙ୍କ ମୁଖ ପଦ୍ମରୁ ଯାହା ସବୁ ନିର୍ଗତ ହେଇଛନ୍ତି କଥା ଏ ତିନି ଭୁବନକୁ ପବିତ୍ର କରିଦେଉଛି ତେଣୁ ଏ ଶ୍ଳୋକରେ ବହୁତ ମହାତ୍ମ୍ୟ ରହିଛି ଆମକୁ ସୌଭାଗ୍ୟ ମିଳିଛି ଆମେ କିଛି ଆଲୋଚନା କରୁଛେ ଗୋଟିଏ ଦୁଇଟି ଶ୍ଳୋକ ଆଲୋଚନା କରୁଛେ ଆଜି ଆଠ ନମ୍ବର ଶ୍ଳୋକଟି କହିବେ ଗତକାଲି ତୁଳସୀଙ୍କ ପଚାରୁଥିଲେ କଚିତ୍ ତୁଳସୀ କଲ୍ୟାଣୀ ଗୋବିନ୍ଦ ଚରଣ ପ୍ରିୟ ସହ ତ୍ୱାଳି କୁଳେଇ ବିଭ୍ରତ ଦୁଷ୍ଟସ୍ତେ ଅତି ପ୍ରିୟୋଚ୍ୟୁତ ଏ ଶ୍ଳୋକଟି ମୁଁ ଗତକାଲି ଆଲୋଚନା କରୁଥିଲେ ତୁଳସୀଙ୍କର ମହାତ୍ମା ଆମେ ଗତକାଲି କହିଥିଲେ ତେଣୁ ତୁଳସୀକୁ ଯେତେବେଳେ ପଚାରିଲେ ତେଣୁ ସେହି ସମୟରେ ଯେଉଁ ସେ ତୁଳସୀ ଯେଉଁ ତାଙ୍କର ଭାବକୁ ସବୁ ଆମେ ଗତକାଲି ଆଲୋଚନା କରିଥିଲେ ତେଣୁ ଏ ଶ୍ଳୋକରେ ବର୍ତ୍ତମାନ ତୁଳସୀ ଦେଖିଲେ କୌଣସି ଉତ୍ତର ପାଇଲେ ନାହିଁ ତେଣୁ ପୁଣି ଆଗକୁ ଯାଉଛନ୍ତି ଆଗକୁ ଯାଇକି ଦେଖିଲେ ସବୁ ମାଳତୀ ଏ ଶ୍ଳୋକଟି ଅଛି ଆଠ ନମ୍ବର ଶ୍ଳୋକରେ କହିଛି ମାଳତୀ ଦର୍ଶୀ ବହ କଚିନ୍ ମଲ୍ଲିକେ ଜାତି ଯୁକ୍ତିକେ ପ୍ରୀତମ୍ବୋ ଜନେନ ଜାତ କର ସ୍ପର୍ଶେନ ମାଧବ କହୁଛନ୍ତି ହେ ମାଳତୀ ଅଦର୍ଶୀ ବହ କଚିନ୍ ତମେ ଦେଖିଛ କି ମଲ୍ଲିକେ ଜାତି ଯୁକ୍ତିକେ ଏମାନେ ସବୁ ବିଭିନ୍ନ ଫୁଲ ସବୁ ରହିଛନ୍ତି ମଲ୍ଲିକା ଫୁଲ ଯୁକ୍ତି ଯୁଦ୍ଧ ଫୁଲ ଏସବୁ ହେଉଛି କ'ଣ ଫୁଲ ହେଉଛି କ'ଣ ବିଷୟ ଖାଇ ଯୁକ୍ତିକା ଯାହା ଏସବୁ ଫୁଲ ସବୁ ରହିଛି ପ୍ରୀତମ୍ବୋ ଜନେନ ଜାତ ସେ ପ୍ରୀତମ୍ ତମକୁ ଆନନ୍ଦ ପ୍ରଦାନ କରିକିରି ଏପଟେ ଯାଇଛନ୍ତି କି ପ୍ରୀତମ୍ ବୋ ଜନୟନ ତମକୁ ପ୍ରୀତି ପ୍ରଦାନ କରିଛନ୍ତି ଜାତ କରସ୍ପର୍ଶନ ମାଧବ ତମକୁ ଯେଉଁ ଯାଇ ଏଇପଟେ ଗଲାବେଳେ ତମକୁ ତାଙ୍କର କରରେ ତାଙ୍କର ହସ୍ତପଦ୍ମରେ ସ୍ପର୍ଶ କରିଛନ୍ତି ମାଧବ ସିଏ ସେ ସେଥିପାଇଁ ତମକୁ କିଛି ଏତେ ଆନନ୍ଦ ଆମେ ଦେଖିପାରୁଛୁ ତମ ହୃଦୟରେ ବହୁତ ଆନନ୍ଦ ରହିଛି ସେ ଭଗବାନ ତମକୁ ସ୍ପର୍ଶ କରିଛନ୍ତି ତମେ ଦର୍ଶନ କରିଛ କି ମାଧବଙ୍କୁ ଏଇଭଳି ଭାବରେ ପଚାରୁଛନ୍ତି ଏ ବିଭିନ୍ନ ଫୁଲମାନଙ୍କୁ ସେ ପଚାରୁଛନ୍ତି ତେଣୁ ଏଠି କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ସାପତ୍ନିଆଦି ଅୟଂ ଖଳୁ ତଂ ନ କଥେତ୍ ଇତି ଶ୍ରୀକୃଷ୍ଣ ସେବିକା ପୃଚ୍ଛନ୍ତି ତୁଳସୀଙ୍କୁ ଯେଉଁ ପଚାରିଥିଲେ ତୁଳସୀ କିଛି କହିଲେ ନାହିଁ ତେଣୁ ଗୋପୀମାନଙ୍କର ଭାବନା ହେଉଛି ଏଇଭଳି ଭାବରେ ସା ପତ୍ନୀ ସବୁ କୃଷ୍ଣଙ୍କର ପ୍ରେୟସୀ ତୁଳସୀ କୃଷ୍ଣଙ୍କର ପ୍ରେୟସୀ ଇଏ ମଧ୍ୟ କୃଷ୍ଣଙ୍କର ପ୍ରେୟସୀ ତେଣୁ ଏ ସପତ୍ନୀ ଭାବ ରହିଛି ତେଣୁ ଏଇ ଭାବ ଥିବାରୁ ଅୟଂ ଖଳୁ ତଙ୍କୁ ନ କଥେ ତେଣୁ ଆମକୁ ଇଏ କିଛି କହୁନାହାନ୍ତି, ତୁଳସୀ କିଛି କହିଲେ ନାହିଁ କହିକରି ଇତି ଶ୍ରୀକୃଷ୍ଣ ସେବିକା ପୁଛନ୍ତି। ବର୍ତ୍ତମାନ ଏହିସବୁ ଫୁଲମାନଙ୍କୁ ସବୁ ପଚାରୁଛନ୍ତି, ମାଳତୀ ଆଉ ମଲ୍ଲିକା ଜାତି ଦୁତିକେ ଇତ୍ୟାଦି ସେ ପଚାରୁଛନ୍ତି। ତେଣୁ ଏଠି କୁହାଯାଉଛି କ'ଣ ମାଧବ ଭଗବାନଙ୍କୁ ମାଧବ ଶବ୍ଦ ବୋଲି ସେମାନେ ସମ୍ବୋଧନ କରୁଛନ୍ତି। ମାଧବ ତାଙ୍କର ଭାବ କ'ଣ, ମାଧବ କହିବାର ଭାବ ହେଉଛି ଭୀମାଙ୍କର ଯେ ମଧୁନା ମଧୁର ରସେନ କ୍ରୀଡ଼ତିତି ମଧୁର ରସ କ୍ରୀଡ଼ାର୍ଥମ ଇତି ଅର୍ଥ। ମାଧବ ମଧୁ ମଧୁର ରସ ଭଗବାନ ଯେଉଁ କ୍ରୀଡ଼ା ରାସ ଲୀଳା ଇତ୍ୟାଦି ସବୁ କରୁଛନ୍ତି, ମଧୁର ରସ ଭଗବାନ ହେଉଛନ୍ତି ସବୁ ରସର ଆଧାର। ସମୁଦାୟ ବାରଟି ରସ ରହିଛି, ତେଣୁ ଯେତେ ରସ ସବୁ ରହିଛି ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଏ ମାଧୁର୍ଯ୍ୟ ରସ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେଠି ରଚନା କରି କହୁଛନ୍ତି, ଜୟ ଜୟ ଜଳ ରସ ସର୍ବରସ ସାର, ଯେତେ ରସ ରହିଛି ସବୁଠୁ ଶ୍ରେଷ୍ଠ ରସ ହେଉଛି ଉଜ୍ଜ୍ୱଳ ରସ, ଇଏ ହେଉଛି ମାଧୁର୍ଯ୍ୟ ରସ, ମାଧୁର୍ଯ୍ୟ ଭାବ, ମାଧୁର୍ଯ୍ୟ ରସ। ତେଣୁ ସେଇଥିରେ ରାସ କ୍ରୀଡ଼ା ଯେଉଁ କରନ୍ତି ମଧୁର ରସ, ସେଥିପାଇଁ ତାଙ୍କୁ ମାଧବ ବୋଲି ସମ୍ବୋଧନ କରୁଛନ୍ତି। ମାଧବ ତେଣୁ ଏଠି କର ସ୍ପର୍ଶନ ମାଧବ ତମକୁ ସ୍ପର୍ଶ କରିଛନ୍ତି, ତମେ ଦେଖିଛ କି ତାଙ୍କୁ, ଏହିଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି। ତେଣୁ ସ୍ୱୟଂ ତୁଳସୀ ମଧ୍ୟ ଯେତେବେଳେ କୌଣସି ଉତ୍ତର ଦେଲେ ନାହିଁ, ସେତେବେଳେ ଗୋପୀମାନେ ଦୁଇ ଫୁଲ ଗୁଡ଼ିକୁ ନିକଟକୁ ଗଲେ, ଦୁଇ ଫୁଲ ଏଇଟା ଦୁଇ ଫୁଲ ଗୋପୀମାନେ ଦେଖିଲେ ଯେ ଜୁଇ ଲତା ବିନୀତ ଭାବରେ ଅବନତ ହୋଇଛି, ତେଣୁ ଗୋପୀମାନେ ଭାବିଲେ ଏ ଗଛମାନେ ଦର୍ଶନ କରିଛନ୍ତି, ତେଣୁ ସେମାନେ ସେମାନଙ୍କ ଆନନ୍ଦ ବିନୀତ ଭାବରେ ପ୍ରଦର୍ଶନ କରୁଛନ୍ତି। ତେଣୁ ତାଙ୍କୁ ପଚାରୁଛନ୍ତି, ତମେ ଦେଖିଛ କି ଆମର ପ୍ରିୟଙ୍କୁ, ଦେଖିଛ କି କୃଷ୍ଣଙ୍କୁ। ତେଣୁ ସେଠି ଯେତେବେଳେ କିଛି ଉତ୍ତର ମିଳିଲା ନାହିଁ, ତାପରେ ତାପରେ ଶ୍ଳୋକରେ କୁହାଯାଉଛି ଚୁତ ପ୍ରିୟା ପନସା ସନକୋ ବିଦାର ଜମ୍ବ ଜମ୍ବର୍କ ବିଲ ବକୁଳାମ୍ର କଦମ୍ବ ନିପା ଜେନି ପରାର୍ଥ ଭବକା ଯମୁନୋପକୁଳା ସଂସନ୍ତୁ କୃଷ୍ଣ ପଦବୀ ରହିତାତ୍ମନାନ। ଆହୁରି ବିଭିନ୍ନ ବୃକ୍ଷମାନଙ୍କୁ ପଚାରୁଛନ୍ତି, ଚୁତ ଚୁତ କହିଲେ ଆମ୍ର ଆମ୍ରଲତା, ପ୍ରିୟା ପ୍ରିୟାଳ ପ୍ରିୟାଳ କହିଲେ ଶାଳ ବୃକ୍ଷ, ପଣସ ପଣସ ତ ଆମେ ଜାଣିଛେ, କୋବିଦା ଆସନ ଆସନ ହେଉଛି ଇଏ ଗୋଟେ ପ୍ରକାର ଶାଳ, ହଳଦିଆ ରଙ୍ଗର ଶାଳ, କୋବିଦାର ଗୋଟେ ବୃକ୍ଷ ରହିଛି କୋବିଦାର ବୃକ୍ଷ, ଜାମ୍ବୁ ଜାମ୍ବ ବୃକ୍ଷ, ଜାମ୍ବ ବୃକ୍ଷ ହେଉଛି କ'ଣ ଜାମ୍ବ ଜାମ୍ବ ବୃକ୍ଷ, ଅର୍କ ଅର୍କ ବୃକ୍ଷ ତ ଆମେ ଦେଖୁଛେ ଅର୍କ ବୃକ୍ଷ ସବୁ ରହିଛି। ତେଣୁ ବିଲ ବିଲ ବକୁଳ ଆମ୍ର କଦମ୍ବ ନିପ ନିପ ହେଉଛି କଦମ୍ବ, ତାର ମଧ୍ୟ ବିଭିନ୍ନ ଭେରାଇଟି ରହିଛି। ସେ ଅନେକ ଆହୁରି ଯେତେ ସବୁ ରହିଛନ୍ତି ବୃକ୍ଷମାନେ ସବୁ ରହିଛନ୍ତି, ଏମାନେ ହେଉଛନ୍ତି ପରାର୍ଥ ଭବକାହା। ପରାର୍ଥ ଭବକା କହିଲେ ଆପଣମାନେ ପରାର୍ଥ ଭବକା, ପରାର୍ଥ ଭବକା କହିଲେ ଅନ୍ୟର ଉପକାର କରୁଛ, ଯମୁନା ନଦୀ ତଟରେ ରହିଛ, ଯମୁନା ଉପକୂଳ ଯମୁନା ନଦୀ ତଟରେ ରହିଛନ୍ତି, ଯମୁନା ନଦୀ ସଙ୍ଗେଜ ଯମୁନା ଚାହିଁବ ଏତେ ପବିତ୍ର ନଦୀ, ତାହାର ଉପକୂଳରେ ରହିଛ ଆପଣ, ତ ଆପଣମାନେ ସବୁ ରହିଛନ୍ତି ବା ତୁମମାନେ ସବୁ ରହିଛ, ପରର ଉପକାର କରୁଛ। ଗଛ ହେଉଛି କେବଳ ଉପକାର କରିବା ପାଇଁ ରହିଛି, ଏବେ ମହାପ୍ରଭୁ ଆମର କହିଲେ ଗଛ ହେଉଛି ଆମର ଗୁରୁ, ତୃଣାଦପି ଶୁଣିଛେ ତୃଣାଦପି ଶୁଣିଛେ ନା ତରଳ ବି ସହି ଶୁଣା ଅମାନ ମାନବେନ କୀର୍ତ୍ତନୀୟ ସଦା ହରି, ବୃକ୍ଷମାନଙ୍କ ବିଷୟରେ ବହୁତ ଭଗବାନ ନିଜେ କହିଛନ୍ତି, ମହାପ୍ରଭୁ ମଧ୍ୟ କହୁଛନ୍ତି ବୃକ୍ଷ ହେଉଛନ୍ତି। ଏଇଭଳି ଭାବରେ ଆମେ ଶିକ୍ଷା କରିବାକୁ ପଡ଼ିବ ବୃକ୍ଷଙ୍କ ଠାରୁ। ତେଣୁ ଏଇ ଯେ ବୃକ୍ଷ ରହିଛନ୍ତି ପରର ଉପକାର ପାଇଁ ରହିଛି ବୃକ୍ଷ। ଭାଗବତମରେ ଭାଗବତମରେ ଭଗବାନ କହୁଛନ୍ତି ଦଶମ ସ୍କନ୍ଧ ବାଇଶ ଅଧ୍ୟାୟରେ, ଏତାବତ୍ ଜନ ସାଫଲ୍ୟମ ଦେହିନାମ ଦେଇଛୁ ପ୍ରାଣୀର ଅର୍ଥେଭ୍ୟା ବାଚା ଶ୍ରେୟ ଆଚରଣ ସଦା। ଇଏ ସମସ୍ତ ଜୀବମାନଙ୍କର ଶ୍ରେଷ୍ଠ ଜୀବନର ସାର୍ଥକତା ଏଇଟା ଯେ ସିଏ ପ୍ରାଣ ଦ୍ୱାରା, ଅର୍ଥ ଦ୍ୱାରା, ବୁଦ୍ଧି ଦ୍ୱାରା ବା ବଚନ ଦ୍ୱାରା ଅନ୍ୟର ଉପକାର କରିବେ। ଏ ବୃକ୍ଷମାନଙ୍କୁ ରକ୍ଷା କରି ଭଗବାନ କହୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କୁ କେମିତି ବୃକ୍ଷ ତାର ସବୁକିଛି ଅନ୍ୟର ଉପକାର ପାଇଁ ସବୁ ସବୁ ବ୍ୟବସ୍ଥା କରୁଛି। ସେ ସବୁ ଯେତେ ସବୁ ଫଳ ଫୁଲ ସବୁ ହେଉଛି ସିଏ ନିଜେ କିଛି ଗ୍ରହଣ କରୁନାହିଁ, ସମସ୍ତଙ୍କୁ ପ୍ରଦାନ କରୁଛନ୍ତି। ବୃକ୍ଷ ଏଭଳି ପରୋପକାରୀ, ଏବଂ ତାର ବୃକ୍ଷକୁ କାଟିଦେଲେ ମଧ୍ୟ, ତାର ଶାଖାକୁ କାଟିଦେଲେ ମଧ୍ୟ ସିଏ ଅବଜେକ୍ସନ୍ କରୁନାହିଁ, ଏବଂ ଯିଏ ଶାଖା କାଟିକିରି ଅଧାରେ ରହିଛି ସେଠି ମଧ୍ୟ ସେ ଗଛର ଛାଇରେ ମଧ୍ୟ ବିଶ୍ରାମ ନେଉଛି। ଏଭଳି ବୃକ୍ଷ ରହିଛନ୍ତି ପରୋପକାରୀ, କେମିତି ଉପକାର କରାଯିବ ମୂଳ ଜୀବନରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ତାର ଫଳ ଫୁଲ ପତ୍ର ଡାଳ ଛାଲି ସବୁ ଚେର ସବୁକିଛି ଅନ୍ୟମାନଙ୍କର ସାହାଯ୍ୟ କରାଯାଉ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ କି ଏଇଭଳି ଭାବରେ କ'ଣ ସେମାନେ ହେଉଛନ୍ତି ପରାର୍ଥ ଭବକା, ଆପଣ ପରର ଉପକାର କରୁଛନ୍ତି। ତେଣୁ ସଂସନ୍ତୁ କୃଷ୍ଣ ପଦବୀ ଗ୍ରହିତାତ୍ମନା ନ, ତେଣୁ ଅନୁଗ୍ରହ କରି ଆମକୁ କୁହନ୍ତୁ କୃଷ୍ଣ ପଦବୀ, କୃଷ୍ଣ ଏଇପଟେ ଯାଇଛନ୍ତି କି ବୋଲି କୃଷ୍ଣ ପଦବୀ ରହିତାତ୍ମନା ନ, ଆମେ ସେ କୃଷ୍ଣଙ୍କ ଠାରୁ ବିରହ ଭୋଗ କରୁଛୁ, ବିରହ ଭାବରେ ରହିଛୁ, ସେ ଆମକୁ ତ୍ୟାଗ କରିଦେଇଛନ୍ତି, ତାଙ୍କୁ ଦେଖିଛ କି। ଏଇଭଳି ଭାବରେ ଗୋପୀମାନେ ସେ ବିଭିନ୍ନ ବୃକ୍ଷମାନଙ୍କୁ ସବୁ ପଚାରୁଛନ୍ତି। ଏ ଶ୍ଳୋକରେ ଗୋସ୍ୱାମୀ କହୁଛନ୍ତି ଯେ ଚୁତ ହେଉଛି ଏକ ପ୍ରକାର ଲତା ଜାତୀୟ ଆମ୍ବ ଗଛ, ଏବଂ ଆମର ତ ଆମ୍ବ ଗଛ ଆମେ ସବୁ ଜାଣିଛେ। ଆଉ ସେ ଆହୁରି ବିଶ୍ଳେଷଣ କରିଛନ୍ତି ଯେ ବୃହତ୍ କୁଲଯୁକ୍ତ ନିପ ଯଦିଓ ବିଶେଷ ପରିଚିତ ବୃକ୍ଷ ନୁହେଁ, ଏବଂ ବାସ୍ତବରେ ପରିଷ୍କାର ଦେଖାଯାଉଛି ଯେ ଗୋପୀମାନେ କୃଷ୍ଣଙ୍କୁ ଅନ୍ୱେଷଣ କରିବାରେ ଦୁଃସାହସୀ ହୋଇ ଉଠି ଅତି ନଗଣ୍ୟ ଅର୍କ ତରୁ ନିକଟକୁ ମଧ୍ୟ ଯାଇଥିଲେ। ଅର୍କ ଗଛ ଯେଉଁ ରହିଛି, ଅର୍କ ଫୁଲ କ'ଣ ତା କୁହନ୍ତି, ଅର୍କ ଅର୍କ ଫୁଲ ଯେଉଁ ରହିଛି, ଅର୍କ ଛୋଟ ଛୋଟ ଯେଉଁ ଫୁଲ ହୁଏ ଶିବଜୀଙ୍କ ପାଖରେ ଲାଗେ, ସେ ଶିବଜୀ ଦୁଦୁରା ନା କ'ଣ ବୋଧେ ଦୁଦୁରା, ଆଚ୍ଛା ଆଚ୍ଛା ସେଇଭଳିଆ ସବୁ ବିଷ୍ଣୁ ଚକ୍ରଠାକୁ କହୁଛନ୍ତି ଯେ ବୃନ୍ଦାବନର ଗଛ ଗୁଡ଼ିକ ସମ୍ବନ୍ଧରେ ନିମ୍ନଲିଖିତ ତଥ୍ୟ କହୁଛନ୍ତି ବିଷ୍ଣୁ ଚକ୍ରଠାକୁ। ନିପ ହେଉଛି ଧୂଳି କଦମ୍ବ, ଏବଂ ଏହାର ଫୁଲ ଗୁଡ଼ିକ ବେଶ ବଡ଼ ହୁଏ। ପ୍ରକୃତ କଦମ୍ବ ଫୁଲ ଗୁଡ଼ିକ ଛୋଟ ହୁଏ ଏବଂ ତାହା ମନୋରମ ସୁବାସଯୁକ୍ତ ଅଟେ। କୋବିଦାର ଏକ ପ୍ରକାର କାଞ୍ଚନ ଜାତୀୟ ପାହାଡ଼ିଆ ବୃକ୍ଷ, ଏପରି ଅର୍କ ବୃକ୍ଷ ଯଦିଓ ସାମାନ୍ୟ, ତାହା ସବୁ ସମୟରେ ଶ୍ରୀ ଗୋପେଶ୍ୱରଙ୍କର ନିକଟରେ ଜନ୍ମେ, କାରଣ ଏହା ତାଙ୍କର ଅତି ପ୍ରିୟ। ଯେଉଁ ତୁଚ୍ଛ ଫୁଲ ସବୁ ରହିଛି ସେ ଫୁଲକୁ ଶିବଜୀ ଗ୍ରହଣ କରନ୍ତି, ଭଲ ଫୁଲକୁ ଶିବଜୀ ଗ୍ରହଣ କରନ୍ତି ନାହିଁ, ଶିବଜୀ ଭଗବାନ ସେଇଟା ଗ୍ରହଣ କରନ୍ତି। ଆଉ ଯେଉଁ ସାଧାରଣ ଫୁଲ ସବୁ ରହିଛି ସେ ଫୁଲକୁ ଶିବଜୀ ଗ୍ରହଣ କରନ୍ତି ଭଗବାନ ପାଇଁ। ଭଗବାନ ଇଏ ହେଉଛି ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଇଏ। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଜୀବ ଗୋସ୍ୱାମୀ କହୁଛନ୍ତି, ଆମେ କହିଲେ ଓଡ଼ିଆରେ କହିଛି, ତାପରେ ଆଉ କିଛି ବି ରହିଛି, ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଶ୍ରୀକୃଷ୍ଣ ଦାସ୍ୟ ଏଟା ସଂଖ୍ୟା ତଂ ନ କଥେଇ ଇତି ମୁନି ପ୍ରାୟତ୍ୱେନ ଅନ୍ୟ ନ ପୁଛନ୍ତି। ତେଣୁ ସେ ଯେଉଁ ତା ପୂର୍ବରୁ ଯେଉଁ ପଚାରୁଥିଲେ ସେମାନେ କିଛି କହିଲେ ନାହିଁ, ମାଳତୀ ଇତ୍ୟାଦି ମାନେ ସବୁ କିଛି କହିଲେ ନାହିଁ, ତେଣୁ ସେମାନେ କିଛି କହିଲେ ନାହିଁ। ସେଥିପାଇଁ ଏଠି ମୁନି ପ୍ରାୟତନ ଅନ୍ୟା ପୃଛନ୍ତି, ସମସ୍ତେ ବୃନ୍ଦାବନ କହିଲେ ସମସ୍ତେ କୃଷ୍ଣ ଦାସ, ସମସ୍ତେ କୃଷ୍ଣଙ୍କର ଦାସ, ତରୁ ଲତା ଇତ୍ୟାଦି ସବୁ ଭଗବାନଙ୍କର ସେମାନେ ସେବକ ସେବିକା ସବୁ ରହିଛନ୍ତି। ତେଣୁ ଅନ୍ୟମାନଙ୍କୁ ଏଇ ଯେଉଁ ଫୁଲମାନଙ୍କୁ ସବୁ ଗଛମାନଙ୍କୁ ପଚାରୁଛନ୍ତି, ନନୁ ଯୁଷ୍ମା ପ୍ରତି ତତ୍ କଥନେ ନା କିମ୍ ଅସ୍ମତ୍ ପ୍ରୟୋଜନ ତତ୍ର ଆଉ କଥନେ ନା, ଆମେ ତୁମକୁ କାହିଁ କହିବୁ। ଯଦି ସେମାନେ ଗୋପୀମାନେ ପଚାରିଲେ ଦେଖିଛ କି କୃଷ୍ଣ ପଦବୀ, କୃଷ୍ଣଙ୍କର ପାଦପଦ୍ମକୁ ଦେଖିଛ କି, ଯଦି ପଚାରୁଛନ୍ତି ସେମାନେ ଯଦି କହିବେ ଆମର କ'ଣ କହିବାର ଅଛି ତୁମକୁ, କ'ଣ ଆମର ପ୍ରୟୋଜନ ମିଳିବ, କ'ଣ କହିଲେ କ'ଣ ଲାଭ ମିଳିବ। ତେଣୁ ଏଇ ଶ୍ଳୋକ ଏଇ କଥାଟି କହିଲେ ପରେ ଏତି ତୁମେ ପର ମାନ ପାଇଁ ଉପକାର କରୁଛ, ପରାର୍ଥ ବ୍ୟବକା ଆପଣ ହେଉଛନ୍ତି ପରର ଉପକାର କରୁଛନ୍ତି, ତେଣୁ ଆମର ଉପକାର କରନ୍ତୁ, ଏଇ ଭାବରେ ପଚାରୁଛନ୍ତି। ପୁଣି ଯମୁନ ଉପକୂଳ ଇତି ତୀର୍ଥବାସତ୍ୱେନ ସତ୍ୟବାଦିତ୍ୱ, ତୁମେ ଆପଣ ହେଉଛନ୍ତି ଯମୁନା ତଟରେ ରହିଛନ୍ତି, ତୀର୍ଥବାସ କରୁଛନ୍ତି, ବୃନ୍ଦାବନ ତ ରହିଛି ତୀର୍ଥ, ତା ବାଦ ଯମୁନା ମଧ୍ୟ ରହିଛନ୍ତି, ତେଣୁ ତୀର୍ଥବାସ ହେଉଥିବାରୁ ସତ୍ୟ କଥା କହିବେ ଆପଣ ସତ୍ୟବାଦିତ୍ୱ, ଏବଂ କୃପାଳତ୍ୱାଚ ଆପଣ ମଧ୍ୟ ବହୁତ କୃପାଳୁ, ଧାମରେ ରହିଛନ୍ତି ଯମୁନା ତଟରେ ରହିଛନ୍ତି, ତେଣୁ ଆପଣ ବହୁତ କୃପାଳୁ ହେବେ, ତେଣୁ ଆପଣ ଆମକୁ ବଞ୍ଚନା ନ କରିକିରି କୁହନ୍ତୁ ଭଗବାନଙ୍କ ପାଦ ପଦ୍ମକୁ ଦେଖିଛନ୍ତି କି। ଉପକୂଳେ ବୋଲି କୁହାଗଲା ନା, ଯମୁନା ଉପକୂଳେ, ଉପକୂଳେ କହିଲେ ସମୀପ ସମୀପ ଯମୁନା ନଦୀ ତଟରେ କି ରହିଛନ୍ତି ସେମାନେ ସବୁ ଯମୁନା ତଟରେ, ଏଠି ତୁ ଏମାନେ ଯେଉଁ ଯମୁନା ନଦୀ ତଟରେ ରହିଛନ୍ତି, ତେଣୁ ତୁମେ ଆପଣମାନେ ଆମକୁ ମିଛ କହିବେ ନାହିଁ, ସତ କଥା କହିବେ। ନ ତୁ ବିଗ୍ରହ ନନୁ ସ୍ୱୟମେବ ଯୁଷ୍ମା ବି ଅନୁଷ୍ୟ ଇତି ଆସଂଖ୍ୟା, ଯଦି ସେମାନେ କହିବେ ତ ଆପଣ ଖୋଜୁନାହାନ୍ତି ମୋତେ ଆମକୁ କାହିଁ ପଚାରୁଛନ୍ତି, ଯଦି କହିବେ ସେମାନେ ତ କିଛି କହୁନାହାନ୍ତି, ଯଦି କହିବେ ଏଇ ଭାବରେ ଏସବୁ ଏବେ କଥାଟି କହୁଛନ୍ତି, ନିଜ ଆର୍ଥିକ ଜ୍ଞାପନ କୃପା ଜନୟନ୍ତ୍ୟମ ସକାଚର୍ଯ୍ୟ ମାହୁ, ତାଙ୍କର କୃପା ପାଇବା ପାଇଁ ବହୁତ କାତର ଭାବରେ ଏ କଥାଟି କହୁଛନ୍ତି, କ'ଣ ନା ରହିତାତ୍ମନା, ଆମେ ଭଗବାନ ଆମକୁ ତ୍ୟାଗ କରିଦେଇଛନ୍ତି ରହିତାତ୍ମନା, ତେଣୁ ବିରହତ ଜ୍ଞାନ ନାମ ଇତି ଅର୍ଥ, ତେଣୁ ଭଗବାନ ବିରହରେ ଆମର ଜ୍ଞାନ ମଧ୍ୟ କାମ କରୁନାହିଁ, ଆମେ ଜାଣିପାରୁନୁ କୁଆଡ଼େ ଯିବୁ କ'ଣ କରିବୁ, ଆମର ଜ୍ଞାନ ଠିକ୍ ଭାବରେ ରହୁନାହିଁ। ଅତ ମୃତ ପାୟା ସ୍ୱୟଂ ଅନ୍ୱେଷଣ ନ ସକ୍ନୁ, ତେଣୁ ଆମେ ପ୍ରାୟ ମୃତ ଭଳି, ଯଦିଓ ଜୀବନ ରହିଛି କିନ୍ତୁ ଆମେ ମୃତ ଭଳି, ତେଣୁ ଆମେ ଅନ୍ୱେଷଣ କରିପାରୁନାହୁଁ, ତେଣୁ ଆମକୁ କୃପା କରି କୁହନ୍ତୁ କୃଷ୍ଣଙ୍କର ପାଦପଦ୍ମ କେଉଁଠି ଦେଖିଛ କି। କେବଳ ତତ୍ ବଦ୍ମୋଦେଶ ପ୍ରାର୍ଥନମ, କେବଳ ଆମକୁ କୁହନ୍ତୁ କେଉଁ ପଟେ ଯାଇଥିଲେ, ସେଠି ଖାଲି କହିଦିଅନ୍ତୁ, କହିଲେ ନାହିଁ ଦେଖିଛ କି କ'ଣ କରିଛ ଏସବୁ କହିଲେ ନାହିଁ, କହିଲେ ତାଙ୍କର କେଉଁ ପଟେ ଗଲେ ପାଦ ଭିଙ୍ଗ କେଉଁ ପଟେ ପାଦ ଦେଇ ସ୍ଥାପନ କରି ସେ ଯାଇଛନ୍ତି, ଖାଲି ସେତିକି କୁହନ୍ତୁ। ଏହିଭଳି ଭାବରେ ଏ ଶ୍ଳୋକଟି କହିଛନ୍ତି, ତେଣୁ ଆମର ଆମର କଥା ବିଶ୍ରାମ ଦେବା, ଭଗବାନଙ୍କୁ ସ୍ନାନ ହେବ, ତେଣୁ ଆଜି ଆମେ କ'ଣ କରିବା, ଆଜି ଏକାଦଶୀ ନାଇଁ କି, ତେଣୁ ଭଗବାନଙ୍କର ଅଷ୍ଟୋତ୍ତର ଶତନାମ ପାଠ କରାଯିବ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି।